ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସଙ୍ଗୀତା ପଣ୍ଡା। ଆଜି ହେଉଛି ଓଡ଼ିଶା ଦିବସ। 1936 ମସିହା ଆଜିର ଦିନେ ଓଡ଼ିଶା ସ୍ୱତନ୍ତ୍ର ଭାଷାଭିତ୍ତିକ ରାଜ୍ୟ ହୋଇଥିଲା। ଭାଷାଭିତ୍ତିକ ରାଜ୍ୟ ଗଠନ ହେବାର୍ଥି ଓଡ଼ିଶା ଭାରତର ପହଲା ରାଜ୍ୟ। ଉତ୍କଳଗୌରବ ମଧୁସୂଦନ ଦାସ, ଫକୀରମୋହନ ସେନାପତି, ଉତ୍କଳମଣି ଗୋପବନ୍ଧୁ ଦାସ କର୍ଣ୍ଣୁ ନେଇକରି ସ୍ୱଭାବ କବି ଗଙ୍ଗାଧର ମିହିର, ବାସୁଦେବ ସୁଢ଼ଳ ଦେବ, କର୍ମବୀର ଗୌରୀଶଙ୍କର ରାୟଙ୍କର୍ତ୍ତକ ହଜାର ହଜାର ମହାନ ବ୍ୟକ୍ତିତ୍ୱଙ୍କର ଓଡ଼ିଆ ଭାଷା ସାହିତ୍ୟ ସାଙ୍ଗେ ଗୋଟିଏ ଅଲଗା ରାଜ୍ୟ ଗଠନଥି ବଡ଼ ଭୂମିକା ରହିଥିଲା। ଓଡ଼ିଶା ଦିବସ ପାଳନ ଅବସରରେ ରାଜ୍ୟପାଳ ରଘୁବର ଦାସ ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଆର୍ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍। ଓଡ଼ିଶାକେ ଗୋଟିଏ ସମୃଦ୍ଧ ଆଉ ବିକଶିତ ରାଜ୍ୟ କରବାର୍ ଲାଗି ଆଜିର ଦିନେ ସଭି ସଂକଳ୍ପବଦ୍ଧ ହେବାର୍କେ ସେ ଆହ୍ୱାନ ଦେଇଛନ୍। ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫୁ ଆଜି ଭୁବନେଶ୍ୱର ଜୟଦେବ ଭବନର ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ବାବଦେ ଗୋଟିଏ ଫଟୋଚିତ୍ର ପ୍ରଦର୍ଶନୀ ହେବା। ଏତାର ସହିତ ରାଜ୍ୟର ସବୁ ଜିଲ୍ଲାମାନଙ୍କେ ପ୍ରଶାସନ ତରଫୁ ଓଡ଼ିଶା ଦିବସ ପାଳନ ଲାଗି ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏର ମହାନିର୍ଦ୍ଦେଶକ ଭାବେ 1990 ବ୍ୟାଚ୍ର ଆଇପିଏସ୍ ଅଫିସର ସଦାନନ୍ଦ ବସନ୍ତ ଦାତେ ଦାୟିତ୍ୱ ଗ୍ରହଣ କରିଛନ୍। ଆଗନୁ ସେ ମହାରାଷ୍ଟ୍ର ସନ୍ତାସବାଦ ନିରୋଧୀ ସ୍କ୍ୱାର୍ଡ ଏଟିଏସ୍ର ମୁଖ୍ୟ ଭାବେ କାମ କରୁଥିଲେ। ସେନ୍ତା ଏନ୍ଡିଆର୍ଏଫ୍ର ମହାନିର୍ଦ୍ଦେଶକ ଭାବେ 1991 ବ୍ୟାଚ୍ର ଆଇପିଏସ୍ ଅଫିସର ପିୟୁଷ ଆନନ୍ଦ ଗଲାକେଲ ଦାୟିତ୍ୱ ଗ୍ରହଣ କରିଛନ୍। କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମ ଶ୍ରେଣୀଥି ନାଁ ଲେଖା ଲାଗି ଆଇଷ୍ଠାନୁ ପଞ୍ଜୀକରଣ ମୂଲ ହୋଇକରି ଏପ୍ରିଲ 15 ତାରିଖ ତକ୍ ଚାଲବା ବୋଲି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ତରଫୁ ବିଜ୍ଞପ୍ତି ବାହାର କରାଯାଇଛି। ବିଜ୍ଞପ୍ତି ଅନୁସାରେ ଅଭିଭାବକମାନେ କେନ୍ଦ୍ରୀୟ ବିଦ୍ୟାଳୟଥି ନିଜର ପିଲାଙ୍କର ନାଁ ଲେଖା ଲାଗି ଅନ୍ଲାଇନ୍ଥି ପଞ୍ଜୀକରଣ କରିବେ। ଆଇବା 19 ତାରିଖ ଦିନ ପହିଲା ପ୍ରୋଭିଜନାଲ ଲିଷ୍ଟ ବାହାରବା। ସେନ୍ତା 2 ନମ୍ଘର ପ୍ରୋଭିଜନାଲ ଲିଷ୍ଟ 29 ତାରିଖ ଆର୍ 3 ନମ୍ଘର ପ୍ରୋଭିଜନାଲ ଲିଷ୍ଟ ମେ ମାସର 8 ତାରିଖ ଦିନ ବାହାରବା। ଏହି ଲିଷ୍ଟ ଅନୁସାରେ ଛାତ୍ରଛାତ୍ରୀମାନଙ୍କର ନାଁ ଲେଖାଯିବା। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଆଉ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟନ 1386 ଶିକ୍ଷକ ଆର୍ ଅଧ୍ୟକ୍ଷ ପଦ ପୂରଣ ଲାଗି ଆଇଷ୍ଠାନୁ ଆବେଦନ ପ୍ରକ୍ରିୟା ମୂଲ ହେଉଛି। ଆଇବା 30 ତାରିଖ ବେଲବୁଡ଼ାର 5 ବଜେ ଭିତରେ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଆଶାୟୀ ପ୍ରାର୍ଥୀମାନେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର www.ovedu.in ଆବେଦନ କରିପାରିବେ। ମେ 2 ତାରିଖ ତକ୍ ଆବେଦନ ଫି ଦାଖଲ କରାଯାଇପାରବା। ଏ ବାବଦେ ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫୁ ବାହାରିଥିବାର ବିଜ୍ଞପ୍ତିଥି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଲାଗି 1342 ଆର୍ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ଲାଗି 44 ପଦଥି ନିଯୁକ୍ତି ଦିଆଯିବା। ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସିୟୁଇଟି ୟୁଜି ଆବେଦନ ସମୟ ଆଇବା 5 ତାରିଖ ତକ୍ ବଢ଼ାଯାଇଛି। ଏ ବାବଦେ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ତରଫୁ ଗୋଟିଏ ବିଜ୍ଞପ୍ତି ବାହାରିଛି। ଆବେଦନ କରିବାର ସମୟ ଗଲାକାଲି ଶେଷ ଦିନ ଥିଲା। ସ୍ନାତକୋତ୍ତର ଶ୍ରେଣୀଥି ନାଁ ଲେଖାବାର ଲାଗି ଚାହୁଁଥିବା ଛାତ୍ରଛାତ୍ରୀମାନେ ଆଇବା 5 ତାରିଖ ରାତି 9:30 ବଜେ ଭିତରେ ଏନ୍ଟିଏ ୱେବ୍ସାଇଟ୍ଥି ଆବେଦନ କରିପାରିବେ। ପୁରୀ ଶ୍ରୀମନ୍ଦିରନ ଆଇ ଶ୍ରୀବିଗ୍ରହମାନଙ୍କର ଖସାପଡ଼ା ଲାଗି ନୀତି ହେବା। ସେଥିର୍ଲାଗି ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ଋତୁରୁ ଉପରବେଳାର 6 ରାତିର 10 ବଜେ ତକ୍ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ତରଫୁ ସୂଚନା ଦିଆଯାଇଛି। ଖସାପଡ଼ା ଲାଗି ଏଟା ହେଉଛି ଗୋଟିଏ ଗୁପ୍ତ ନୀତି। ଏ ନୀତି ଶ୍ରୀଜୀଉଙ୍କର ଶ୍ରୀପୟରର ସୁରକ୍ଷା ଲାଗି କରାଯାଇଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟନ ଚାଲିଥିବାର ପହିଲା ଆନ୍ତର୍ଜାତିକ ପଞ୍ଚମ ନାଟ୍ୟ ମହୋତ୍ସବ ଗଲାକାଲି ଉଦ୍ଯାପିତ ହୋଇଯାଇଛି। ନାଟ୍ୟ ମହୋତ୍ସବର ଉଦ୍ଯାପନୀ ସନ୍ଧ୍ୟାଥି ନାଟ୍ୟ ସଂସ୍ଥା ସ୍ୱର ତରଫୁ ନାଟକ କଥାନି ମଞ୍ଚସ୍ଥ କରାଇଥିଲା। ଉଦ୍ଯାପନୀ ସମାରୋହଟି ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର, ଓଡ଼ିଶା ନାଟ୍ୟ ସଂଘର ସମ୍ପାଦକ ଶୁଭକାନ୍ତ ପାଢ଼ୀ, ବିଶିଷ୍ଟ କଳାକାର ଜୟନ୍ତ କୁମାର ଦାସ ଅତିଥି ଭାବେ ଯୋଗ ଦେଇଥିଲେ। କଲାହାଣ୍ଡି ଜିଲ୍ଲାର ସାଧାରଣ ନିର୍ବାଚନ ବାବଦେ ଗଲାକାଲି ଭବାନୀପାଟଣାଠାରେ ପୁଲିସ୍ ମାଜିଷ୍ଟ୍ରେଟ୍ ସମନ୍ୱୟ ବିଷୟ ଗୋଟିଏ ବୈଠକ ହୋଇଛି। ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡିଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ସମ୍ବେଦନଶୀଲ ବୁଥ୍ମାନଙ୍କେ ୱେବ୍କାଷ୍ଟିଂ ଆର୍ ସୁରକ୍ଷା ବାହିନୀ ମୁତୟନ ଉପରେ ଆଲୋଚନା ହୋଇଥିଲା। ଜିଲ୍ଲାନ ବେଆଇନ ନିଶାଦ୍ରବ୍ୟ କାରବାର ରୋକବାରକେ ଅବକାରୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସବୁ ଥାନାମାନଙ୍କୁ ନିଜର ଟିମ୍ ସହିତ ରାତ ଦିନ ସଜାଗ ରହିକରି ଚେକ୍ପୋଷ୍ଟ ଆର୍ ଅଲଗା ଜାଗାମାନଙ୍କେ ବେଆଇନ କାମ ରୋକବାରକେ ନିର୍ଦ୍ଦେଶ ଦେଇଛନ୍। ପଶ୍ଚିମ ଓଡ଼ିଶା ସଂକୀର୍ତ୍ତନ ପରିଷଦର 14 ନମ୍ଘର ବାର୍ଷିକ ଉତ୍ସବ ଗଲାକେଲ ବଲାଙ୍ଗୀରଠାରେ ହୋଇଛି। ଏ ଅବସରରେ ହୋଇଥିବା ଆଲୋଚନାଚକ୍ରଥି କୀର୍ତ୍ତନର ମୌଳିକତା ବଜାୟ ରଖବାର ଲାଗି ଶ୍ୟାମ ସୁଜନମୟ ଆହ୍ୱାନ ଦେଇଛନ୍। କୀର୍ତ୍ତନ ବାଗିର ପ୍ରାଚୀନ କଳାଥି ଅଶ୍ଳୀଳତାକେ ପ୍ରାଧାନ୍ୟ ନାଇଁ ଦେଇକରି ମୌଳିକତାକେ ବଞ୍ଚାଇ ରଖବାର ଲାଗି ସବୁ ସ୍ତରଥି ଉଦ୍ୟମ କରାଯିବାର ଆବଶ୍ୟକତା ରହିଛି ବୋଲି ଶ୍ୟାମ ସୁଜନମାନେ କହିଛନ୍। ଏ ଅବସରରେ ବିଶିଷ୍ଟ କୀର୍ତ୍ତନ ଗାୟକମାନଙ୍କୁ ସମ୍ମାନିତ କରାଯାଇଥିଲା। କନ୍ଧମାଳ ଜିଲ୍ଲା ସହିତ ପଶ୍ଚିମ ଓଡ଼ିଶାର କୀର୍ତ୍ତନ କଳାକାରମାନେ ଏଥି ଯୋଗ ଦେଇଥିଲେ। ଏସିନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।